ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ବାର ଅନନ୍ତର ରିହବ୍ୟାମଙ୍କର ରାଜ୍ୟ ସୁସ୍ଥିର ଓ ସେ ବଳବାନ ହୁଅନ୍ତେ ସେ ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ବ୍ୟବସ୍ଥା ପରିତ୍ୟାଗ କଲେ ଆଉ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରିବାରୁ ରିହବ୍ୟାମ ରାଜାଙ୍କର ଅଧିକାରର ପଞ୍ଚମ ବର୍ଷରେ ମିଶରର ରାଜା ସିସକ୍ ଜିରୁସାଲମ ବିରୁଦ୍ଧରେ ଆସିଲା ତାହା ସଙ୍ଗେ 1200 ରଥ 60,000 ଅଶ୍ୱାରୂଢ଼ ଥିଲେ ଓ ତାହା ସଙ୍ଗେ ମିଶରରୁ ଅସଂଖ୍ୟ ଲୁବିୟ ଓ ସୁକିୟ ଓ କୁଶୀୟ ଲୋକ ଆସିଲେ ପୁଣି ସେ ଜିହୁଦାର ପ୍ରାଚୀର ବେଷ୍ଟିତ ନଗର ସବୁ ହସ୍ତଗତ କରି ଜିରୁସାଲମ ପର୍ଯ୍ୟନ୍ତ ଆସିଲା ତହିଁରେ ସମୟ ଭବିଷ୍ୟତ ବକ୍ତା ସିସକ୍ ସକାଶୁ ଜିରୁସାଲମରେ ଏକତ୍ରିତ ରିହବ୍ୟାମ ଓ ଜିହୁଦାର ଅଧିପତିମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲା ସଦାପ୍ରଭୁ ଏହି କଥା କହନ୍ତି ତୁମେମାନେ ଆମ୍ଭକୁ ପରିତ୍ୟାଗ କରିଅଛ ଏହେତୁ ଆମ୍ଭେ ମଧ୍ୟ ତୁମମାନଙ୍କୁ ସିସକ୍ ହସ୍ତରେ ଛାଡ଼ିଦେଲୁ ସେତେବେଳେ ଇସ୍ରାଏଲର ଅଧିପତିମାନେ ଓ ରାଜା ଆପଣାମାନଙ୍କୁ ନମ୍ର କଲେ ଓ କହିଲେ ସଦାପ୍ରଭୁ ଧର୍ମମୟ ତହୁ ସେମାନେ ଆପଣାମାନଙ୍କୁ ନମ୍ର କରିଅଛନ୍ତି ଏହା ସଦାପ୍ରଭୁ ଦେଖନ୍ତେ ସମୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା ସେମାନେ ଆପଣାମାନଙ୍କୁ ନମ୍ର କରିଅଛନ୍ତି ଆମ୍ଭେ ସେମାନଙ୍କୁ ବିନାଶ କରିବା ନାହିଁ ମାତ୍ର ଆମ୍ଭେ ସେମାନଙ୍କୁ କିଛି ରକ୍ଷା ପ୍ରଦାନ କରିବା ଓ ସିସକ୍ର ହସ୍ତ ଦ୍ୱାରା ଜିରୁସାଲମ ଉପରେ ଆମ୍ଭର କୋପ ଢଳାଯିବ ନାହିଁ ତଥାପି ଯେପରି ସେମାନେ ଆମ୍ଭର ସେବା ଓ ନାନା ଦେଶୀୟ ରାଜ୍ୟର ସେବା ଅନୁଭବ କରିବେ ଏଥିପାଇଁ ସେମାନେ ତାହାର ଦାସ ହେବେ ଏ ଉତ୍ତାରେ ମିଶରର ରାଜା ସିସକ୍ ଜିରୁସାଲମ ପ୍ରତିକୂଳରେ ଆସି ସଦାପ୍ରଭୁଙ୍କ ଗୃହର ସଞ୍ଚିତ ଧନ ଓ ରାଜଗୃହର ସଞ୍ଚିତ ଧନ ନେଇଗଲା ସେ ସବୁ ନେଇଗଲା ସେ ସଲମନଙ୍କର ନିର୍ମିତ ସୁବର୍ଣ୍ଣ ଢାଲ ସବୁ ହିଁ ନେଇଗଲା ତହୁ ରିହବ୍ୟାମ ରାଜା ସେହି ସବୁର ପରିବର୍ତ୍ତରେ ପିତ୍ତଳ ଢାଲ ନିର୍ମାଣ କରି ରାଜଗୃହର ଦ୍ୱାରପାଳ ପ୍ରହରୀ ବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ ଆଉ ରାଜା ଯେତେଥର ସଦାପ୍ରଭୁଙ୍କ ଗୃହକୁ ଗଲେ ସେତେଥର ପ୍ରହରୀମାନେ ଆସି ତାହା ନେଇଗଲେ ପୁଣି ତାହା ସବୁ ପ୍ରହରୀଶାଳକୁ ଫେରାଇ ଆଣିଲେ ଆଉ ସେ ଆପଣାକୁ ନମ୍ର କରନ୍ତେ ତାଙ୍କ ଉପରୁ ସଦାପ୍ରଭୁଙ୍କ କୋପ ନିବୃତ ହେଲା ତହିଁରେ ସେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ ଆହୁରି ଜିହୁଦା ଦେଶ ମଧ୍ୟରେ ସଦ୍ଭାବ ଦେଖାଗଲା ଏହି ରୂପେ ରିହବ୍ୟାମ ଜିରୁସାଲମରେ ଆପଣାକୁ ବଳବାନ କରି ରାଜତ୍ୱ କଲେ ରିହବ୍ୟାମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 41 ବର୍ଷ ବୟସ୍କ ହୋଇଥିଲେ ଆଉ ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ ସେହି ଜିରୁସାଲମ ନଗରରେ ସେ 70 ବର୍ଷ ରାଜତ୍ୱ କଲେ ତାଙ୍କ ମାତାର ନାମ ନୟମା ସେ ଅମନ ଦେଶିଆ ଥିଲା ପୁଣି ସେ ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବିଷ୍ଟ ନ କରିବାରୁ କୁକର୍ମ କଲା ଏହି ରିହବ୍ୟାମଙ୍କର ଆଦ୍ୟନ୍ତ ବୃତ୍ତାନ୍ତ ବଂଶାବଳୀ କ୍ରମେ ସମୟ ଭବିଷ୍ୟତ ବକ୍ତାର ଓ ଇଦ ଦର୍ଶକର ଇତିହାସ ପୁସ୍ତକରେ କ'ଣ ଲେଖା ନାହିଁ ରିହବ୍ୟାମ ଓ ଜାରବ୍ୟାମ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଲା ଏ ଉତ୍ତାରେ ରିହବ୍ୟାମ ଆପଣା ପିତୃଗଣ ସହିତ ଶୟନ କରି ଦାଉଦନଗରରେ କବରପ୍ରାପ୍ତ ହେଲେ ତହୁଁ ତାଙ୍କର ପୁତ୍ର ଅବିୟ ତାଙ୍କର ପଦରେ ରାଜ୍ୟ କଲେ